ମୋ ନାଁ ଜସ୍ନା ଜାନି, ମୁଁ ରାଇଖୋଲ ଗ୍ରାମରୁ କହୁଛି, ଜିଲ୍ଲା କନ୍ଧମାଳ। ମୁଁ ଆଜି ଅମୃତଭଣ୍ଡା ସହିତ ଅନ୍ୟାନ୍ୟ ମିଶାମିଶି ପରିବା ସନ୍ତୁଳା ବିଷୟରେ କହିବାକୁ ଯାଉଛି। ଆମେ ପ୍ରଥମେ ଅମୃତଭଣ୍ଡା ନେବା, କାଟିକି କଖାରୁ, କଦଳୀ, ବାଇଗଣ, ଗାଜର, ବିନ୍ସ, ଝୁଡ଼ଙ୍ଗ, ଫୁଲକୋବି ଇତ୍ୟାଦି ପରିବା ନେବା। ତାପରେ ଆମେ ପ୍ରଥମେ ସୋରିଷ ତେଲକୁ ଗରମ କରି ସେଥିରେ ତେଜପତ୍ର ପକାଇବା ଏବଂ ଫୁଟଣ ପକାଇକି ପରିବାକୁ ସେଥିରେ ପକାଇକି ହଳଦୀ ଗୁଣ୍ଡ ଲୁଣ ଦେଇକି ଅଳ୍ପ ସମୟ 15-20 ମିନିଟ୍ ଛାଡ଼ିଦେବା। ଛାଡ଼ି ସାରିଲା ପରେ ପରିବା ସିଝି ଆସିଥିବ, ତାପରେ ତାକୁ ପୁଣି କାଢ଼ିକି ଆଉ ଗୋଟେ ଠାରେ ପୁଣି ଆହୁରି ତେଲ, ସୋରିଷ ତେଲ ଗରମ କରିକି ସେଥିରେ ପିଆଜ ଅଦା କୁରିକି ପକାଇବା। ଛୋଟ ଛୋଟ ପିଆଜ ପୁଣି ପକାଇବା, କଞ୍ଚା ଲଙ୍କା ଦେଇକି ଛୁଙ୍କ ପ୍ରସ୍ତୁତ କରିକି ପକାଇବା ଏବଂ ଟମାଟୋ ପକାଇକି ଧନିଆ ପତ୍ର ପକାଇଲା ପରେ ତାହାକୁ ପୁଣି କିଛି ସମୟ ଛାଡ଼ିଦେବା। ସନ୍ତୁଳା 5 ମିନିଟ୍ରେ ହେଇଯିବ। ଏତିକି କହି ମୁଁ ରଖୁଛି।